ॐ नमो भगवते वासुदेवाय। ॐ नमो भगवते पुरुषोत्तमाय। नमश्चण्डिकायै श्रीभूर्माधवचक्रचक्रवनिभृत् भद्राभिराभिज्वल श्रीकण्ठप्रमुखाखिलावरशिखा जुष्ट्राङ्गिपीठोत्पल जुष्ट्राङ्गिपीठोत्पल श्रीनीलाचलमौळिमण्डनमः नीलायमान वह श्रीभूमधरितः स्मरः भवतु न प्रत्युहत्योद्यत प्रत्युहत्योद्यत झम 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 झंक झंका झमित झम झमा झंक झंका झरझरी जम 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 अंजना भम जब गिरि वपुषा कूला नीला बराढ़्या कूला नीला बराढ़्या टम 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 टंक हस्ता टर टर नयना टंक टंकार नादा ठम 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 ठरे डाबा ठरे डसवदना पातु माम ठाकुराणी पातु माम ठाकुराणी चम 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 चंद्रहासा चकित चह चहा चाचरा शुभ्रकेशा जम 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 जगत माता जगत जनहिता देवीनाम दिव्य रूपा देवीनाम दिव्य रूपा चम 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 चंद्रहासा चकित चह चहा चाचरा शुभ्रकेशा जम 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 जगत माता जगत जनहिता जोगिनाम दिव्य रूपा देवीनाम दिव्य रूपा डम 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 डाक हाका डबरुक सहिता डाक हाका प्रभाका रम 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 रक्तवर्णाम रुधिरमणिमया पातु माम देवी दुर्गे पातु माम देवी दुर्गे। बोला आनंद कंद भगवान की
जय।
सच्चिदानंद भगवान की
जय।
जय जगन्नाथ स्वामी की
जय।
माँ तारिणी भगवती की
जय।
आज के आनंद की
जय।
जय बल्ले वाले की
जय।
जय नहीं बल्ले वाले की
जय।
संसार मंगल हो बोला आनंद कवा
हरि बोल।
संसार मंगल हो बोला आनंद कवा
हरि बोल।
हसिकिरी हसिकिरी हरि बोल हुळ हुळ कवा
हरि बोल।
हसिकिरी हसिकिरी हरि बोल हुळ हुळ कवा
हरि बोल।
अकृतकर्ता अमृतमंता अदृष्ट दृष्ट आनंद कंद सच्चिदानंद चिन्मय घन अशरण शरण सर्वकारण कारण पद्म पलाश लोचन अघटन घटन पट्टी अछि परात्पर परमेश्वर जगदाधार जगदीश्वर आवांग मानस गोचर भव्य भव्य दिव्य दिव्य सव्य सव्य प्रलव्य प्रलव्य साक्षात मनमथ मनमथ मृदुल मृदुल मंजुल मंजुल दीन दयाल जगदीश्वर जगन्नाथ महाप्रभु ओडिशार राष्ट्रीय देवता सर्वजन मानसर ଆରାଧ୍ୟ ଦେବତା ଭଗବାନ ଜଗନ୍ନାଥଙ୍କର ଅଭୟ ଚରଣାରବିନ୍ଦ ତଳେ ଅନନ୍ତ କୋଟି ଦଣ୍ଡବତ ବିଦ୍ୟା ଅବିଦ୍ୟା ଜଗଦମ୍ବେ ମା' ଭଗବତୀ ଅନିର୍ବଚନୀୟ ଅବ୍ୟକ୍ତା ଗୋବିନ୍ଦାଙ୍ଗ ବିହାରିଣୀ ମା' ଭଗବତୀ ତାରିଣୀଙ୍କର ଶ୍ରୀ ଚରଣାରବିନ୍ଦ ତଳେ ପ୍ରଣାମ ଆଉ ଶରଣ। ମା' ବାପାମାନେ ପ୍ରଣାମ ଆପଣମାନଙ୍କୁ। ଆଜିର ଶୁଭ ଲଗ୍ନରେ ପବିତ୍ର କ୍ଷଣରେ ଭଗବାନଙ୍କର ଅପୂର୍ବ ନାମ କଳୁତ ଧରିକୀର୍ତ୍ତନାଥ କଳିଯୁଗର ଯିଏ ପାବନ ନାମ ସେଇ ନାମ ଦୁଇ ତିନି ମିନିଟ୍ ନେବା ମୋତେ ସହଯୋଗ କରନ୍ତୁ।
ଶରଣାଗତ ଦିନାର୍ତ ପରିତ୍ରାଣ ପରାୟଣେ ସର୍ବସ୍ୟାର୍ଥ ହରେ ଦେବୀ ନାରାୟଣୀ ନମସ୍ତୁତେ ମା ତାରିଣୀ ନମସ୍ତୁତେ।
ପିତାମହ ବ୍ରହ୍ମା ଭଗବାନ ବ୍ରହ୍ମା ପିତାମହ ବ୍ରହ୍ମା ପଦ୍ମଜୋନୀ ବ୍ରହ୍ମା ବସିଛନ୍ତି। ହଠାତ୍ ନାରଦ ଯାଇ ପହଞ୍ଚିଲେ। ଜିଜ୍ଞାସୁ ନାରଦ କରପତ୍ର ଯୋଡ଼ି ବେଦବର ବ୍ରହ୍ମାଙ୍କୁ ପ୍ରଶ୍ନ ପଚାରିଲେ। ବ୍ରହ୍ମଲୋକରେ ପ୍ରଭୁ ସଚରାଚର ବ୍ରହ୍ମାଣ୍ଡ ବୁଲିଲି, ସକଳ ଜାଗାରେ ଭଗବାନଙ୍କର ହରିଗୁଣ କୀର୍ତ୍ତନ କଲି, କିନ୍ତୁ ଗୋଟିଏ ତତ୍ତ୍ୱ ଜାଣିପାରିଲିନି, ଗୋଟିଏ ମାଆକୁ ଜାଣିପାରିଲି ନାହିଁ, ଗୋଟିଏ ଦେବୀକି ଜାଣିପାରିଲି ନାହିଁ। ସେ ତତ୍ତ୍ୱ କ'ଣ, ସେ ତଥ୍ୟ କ'ଣ, ସେ କଥା କ'ଣ, ସେ ଗାଥା କ'ଣ? ଆଶ୍ଚର୍ଯ୍ୟ ହେଇ ବ୍ରହ୍ମା ଚାହିଁଲେ, ଚାରିମୁଣ୍ଡ ଦୋହଲି ଗଲା। କହିଲେ ନାରଦ ଆସିଲ ପଚାରୁଛ, କ'ଣ ପଚାରୁଛ? ନା ଯାହା ମୁଁ ଜାଣିନାହିଁ ଆପଣ ଜାଣିଛନ୍ତି, ଆପଣଙ୍କ ସୃଷ୍ଟିରେ ଏଭଳିଆ ସତ୍ତା ଅଛି ତା ବିଷୟରେ ମୁଁ ଜାଣିନାହିଁ, ମୋତେ ମୁଁ ଜିଜ୍ଞାସୁ ମୋତେ ଶଙ୍କା ସମାଧାନ କର, ପ୍ରଭୁ ମୋତେ ମୋର ଶଙ୍କା ସମାଧାନ କର। ନା କ'ଣ ପ୍ରଶ୍ନ, ନା ଏ ତାରିଣୀ କିଏ, ଏ ତାରିଣୀ କାହିଁକି, ଏ ତାରିଣୀ କ'ଣ, ଏ ତାରିଣୀ କିପରି? ବ୍ରହ୍ମା ଚାହିଁଲେ, ନାରଦ କହୁଛନ୍ତି, ପ୍ରଭୁ ମୁଁ ଜାଣିଛି ବରଷାର ଧାରାକୁ କେହି ଗଣିପାରିବେ ନାହିଁ, ଆକାଶର ତାରାକୁ କେହି ଚିହ୍ନି ଜାଣିପାରିବେ ନାହିଁ, ସଂଖ୍ୟା କରିପାରିବେ ନାହିଁ, ଶରଧା ବାଲିର ବାଲିକୁ କିଏ ଗୋଟି ଗୋଟି କରି ଗଣିପାରିବେ ନାହିଁ, ମୁଁ ଗଣିପାରିବି ନାହିଁ, ମୁଁ ଆଠ ହାତର ବାଉଁଶ କୋଡ଼ିଏ ହାତର ପୋଖରୀକି ମାପିପାରିବି ନାହିଁ, ସାମାନ୍ୟ ଲବଣ କଣିକା ମୁଁ ସମୁଦ୍ରର ଗଭୀରତାକୁ ମାପିପାରିବି ନାହିଁ। ଆ ସତ୍ୟ ପ୍ରଭୁ, ତଥାପି ମୋର ଶଙ୍କା ସମାଧାନ କର, ମୋ ସମସ୍ୟାରୁ ସମାଧାନ କର, ମୋ ପ୍ରଶ୍ନର ଉତ୍ତର ଦିଅ। ହେ ବ୍ରହ୍ମା ଆପଣ ଦେଇପାରିବେ ଉତ୍ତର ଦିଅ। ଯେତେବେଳେ ଶୁଣିଲେ ନା ବ୍ରହ୍ମା ଏ କଥା, ନା ହସି ହସି ଗଡ଼ି ପଡ଼ିଲେ, ପୁଣି ଗଡ଼ି ଗଡ଼ି ହସି ପଡ଼ିଲେ। ନାରଦ କହିଲେ, ବ୍ରହ୍ମା ପାଗଳ ହେଲେ ନା କ'ଣ, ନା ସାରା ଦୁନିଆ ହେଉଛି ପାଗଳ, ହେ ସାରା ଦୁନିଆ ହେଉଛି ପାଗଳ, ହେ ମୁଁ ଯେଉଁ ତତ୍ତ୍ୱ ଜାଣିବା ପାଇଁ ଏପର୍ଯ୍ୟନ୍ତ ଜାଣିନାହିଁ, ତୁମକୁ କ'ଣ ବତେଇବି? ସବେତି ବେଦ୍ୟ ନଚ ତସ୍ୟାସ୍ତି ବେତା, ଭଗବାନଙ୍କୁ କୁହାଗଲା ସେ ସମସ୍ତଙ୍କୁ ଜାଣିଲା ବାଲା, ତାଙ୍କୁ କିଏ ଜାଣିଲା ବାଲା ନୁହଁ, ଇଏ ଭଗବାନଙ୍କର ନାରୀ ରୂପ, ୟାକୁ କିଏ ଜାଣିବ? ତେଣୁ ମୁଁ ଜାଣିନାହିଁ, ମୁଁ ଜାଣିନାହିଁ। ତଥାପି ଶୁଣ ମା' ବାପାମାନେ, ଗୋଟେ ଛୋଟିଆ ସୁନ୍ଦର ଗଳ୍ପଟି ଆପଣଙ୍କ ଆଗରେ କହୁଛି। ଚାରିଜଣ ଅନ୍ଧ ବନ୍ଧୁ ଚାଲିଲେ ଗୋଟେ ହାତୀକୁ ଦେଖିବା ପାଇଁ। ହାତୀକି ଦେଖିବେ କ'ଣ, ହାତୀ ପାଖରେ ଯେତେବେଳେ ପହଞ୍ଚିଗଲେ, ହାତୀ ପାଖରେ ଠିଆ ହୋଇଛନ୍ତି, ଲୋକେ କହୁଛନ୍ତି ହାତୀ ହାତୀ ଦେଖିପାରୁନାହାନ୍ତି, କାହିଁକି ନା ଦୁର୍ଭାଗ୍ୟ ଚକ୍ଷୁ ହୁଏ ନା। ଏମାନେ କ'ଣ କଲେ, ଯେ ହାତୀ ପାଖରେ ପହଞ୍ଚିଗଲେ, ହାତୀ ବଡ଼ ସୁଧାର ହାତୀ, ମହନ୍ତ ପାଖରେ ଥିଲା, ମହନ୍ତ କହିଲା ହାତୀ ତାଙ୍କର କିଛି କରିବୁନୁ, ଆୟତ୍ତରେ ଅଛି ମହନ୍ତର ହାତୀ, ଯେତେବେଳେ ହାତୀ ଆୟତ୍ତରେ ଅଛି, ଇଏ ଚାରିଜଣଙ୍କ ଗଲେ, ଚାରିଜଣଙ୍କ ହାତୀର ଚାରୋଟି ଜିନିଷକୁ ଧରିଲେ, ହାତୀର ଗୋଡ଼କୁ ଜଣେ ଧରିଲା, ହାତୀର ଶୁଣ୍ଢକୁ ଜଣେ ଧରିଲା, ହାତୀର କାନୁକୁ ଜଣେ ଧରିଲା, ହାତୀର ଲାଞ୍ଜକୁ ଜଣେ ଧରିଲା, ଇଏ ଚାରିଜଣଙ୍କ ଚାରି ପ୍ରକାର ଧରିଲେ। ପଚରାଗଲା, କହିଲେ ହାଏ, ଜଣେ ପଚାରିଲେ, ପାଖରେ ଠିଆ ହୋଇଥିବା ମହନ୍ତ ପଚାରିଲେ, କହିଲେ ଆଜ୍ଞା ହାତୀଟି ଦେଖିବାକୁ କିପରି, ଯିଏ ଗୋଡ଼ ଧରିଥିଲା କହିଲା ଗୋଟେ ଖୁମ୍ବ ପରି, ଇଏ ଖୁମ୍ବ ଭଳିଆ ଦେଖାହେଉଛି। ଆଉ ଜଣକୁ ପଚାରିଲେ ଯିଏ କାନ ଧରିଥିଲେ, କହିଲା ହାତୀଟି କିପରି, ନା ହାତୀ ହେଉଛି କୁଲା ପରି, କାହିଁକି ନା କାନଟା କୁଲା ପରି ଅଛି। ପଚାରିଲେ ଯିଏ ଶୁଣ୍ଢ ଧରିଥିଲେ, କହିଲେ ହାତୀଟା କିପରି, ନା ଗୋଟେ ବରଗଛ ଓହଳ ପଳି। ଏମିତି ଏମିତି ପ୍ରଶ୍ନ ପଚାରିଲେ, ଠୋ ଠୋଇ ହସିଲେ ମହନ୍ତ। ଏମାନେ ପଚାରିଲେ, କାହିଁକି ଆପଣ ଏମିତି କହିଲେ, ନା ବ୍ୟକ୍ତିଗତ ଭାବରେ ତମ ପ୍ରଶ୍ନର ଉତ୍ତର ଠିକ୍, କିନ୍ତୁ ସାମୂହିକ ଭାବରେ ତମ ଉତ୍ତର ଭୁଲ, କାହିଁକି ନା ହାତୀର କାନ କୁଲା ପରି ହେଇପାରେ କିନ୍ତୁ ତାହା କୁଲା ନୁହଁ, ହାତୀର ପାଦ ଖୁମ୍ବ ପରି ହେଇପାରେ କିନ୍ତୁ ତା ଖୁମ୍ବ ନୁହଁ, ହାତୀର ଶୁଣ୍ଢ ବରଗଛର ଓହଳ ପରି ହେଇପାରେ କିନ୍ତୁ ତା ଓହଳ ନୁହଁ, ୟା ବ୍ୟକ୍ତିଗତ ଭାବରେ ଠିକ୍ ହେଇପାରେ, ସାମଗ୍ରିକ ଭାବରେ ସବୁଯାକ ମିଶେଇଦେଲେ ୟା ହାତୀ ହେବ ନାହିଁ, ତେଣୁ ଭୁଲ ହେଇଗଲା। ବୋଲା ଆନନ୍ଦକନ୍ଦ ଭଗବାନ କି ସଚ୍ଚିଦାନନ୍ଦ ଭଗବାନ କି ଭଗବତୀ ତାରିଣୀ ମୈୟା କି। ଗୋଟିଏ ଅଂଶକୁ ନେଇ ସମଗ୍ର ଅଂଶକୁ ମାପନ୍ତୁ ନାହିଁ, ଗୋଟିଏ ଅଙ୍ଗକୁ ନେଇ ସର୍ବାଙ୍ଗକୁ ଚିନ୍ତା କରି ଅନୁଚିତ କଥା, ଗୋଟିଏ ଭାବକୁ ନେଇ ମହାଭାବକୁ ମାପିବା ଅନୁଚିତ କଥା, ଏହା ବୃଥା ହିଁ ବ୍ୟଥା, ଏହା ବୃଥା ହିଁ ବ୍ୟଥା। ବ୍ରହ୍ମା ସେହି କଥା କହିଲେ, କହିଲେ ଅନନ୍ତ ଆକାଶରେ ଯେପରି ଆଦି ନାହିଁ କି ଅନ୍ତ ନାହିଁ, ବିଶାଳ ସମୁଦ୍ର ଯେପରି କ୍ଷୟ ନାହିଁ କି ବୃଦ୍ଧି ନାହିଁ, ବାୟୁ ପ୍ରବାହର ଯେପରି ଦିଗ ନାହିଁ କି ବିଦିଗ ନାହିଁ, ଇଏ ମାଆର ଆଦି ନାହିଁ କି ଅନ୍ତ ନାହିଁ, ୟାର କ୍ଷୟ ନାହିଁ କି ବୃଦ୍ଧି ନାହିଁ, ୟାର ଦିଗ ନାହିଁ କି ବିଦିଗ ନାହିଁ, ୟାର ଆରମ୍ଭ ନାହିଁ କି ଶେଷ ନାହିଁ, ୟାର ଉପକ୍ରମ ନାହିଁ କି ଉପସଂହାର ନାହିଁ, ସେ ଅନାଦି, ସେ ଅନିର୍ବଚନୀୟା, ସେ ଅବ୍ୟକ୍ତା, ଅବ୍ୟକ୍ତା ହିଁ ଗତିରେ ଦୁଃଖ ଦୁଃଖ ପାଇବା। ପଚାରୁଛନ୍ତି ନାରଦ, ତାହେଲେ ଏ ତତ୍ତ୍ୱ କ'ଣ, ଇଏ ମହାକାଳୀ ନା ନାହିଁ, ନା ଇଏ ମହାଲକ୍ଷ୍ମୀ ନା ନାହିଁ, ନା ଇଏ ମହା ସରସ୍ୱତୀ ନା ନାହିଁ, ତାହେଲେ କ'ଣ ନା ଏ ତିନିଟାକ ତତ୍ତ୍ୱ ମିଶିଗଲେ ଯାହା ହେବ ତ ତାରିଣୀ, ମହାକାଳୀ, ମହାଲକ୍ଷ୍ମୀ, ମହା ସରସ୍ୱତୀ, ଇଏ ତ୍ରିତତ୍ତ୍ୱ ମିଶିଗଲେ ଯାହା ସେ ଆଦିଭୂତା ସନାତନୀ, ସେ ହେଉଛନ୍ତି ସ୍ୱୟଂ ତାରିଣୀ, ଉଦ୍ଭବ ସ୍ଥିତି ସଂହାର କାରିଣୀ କ୍ଲେଶହାରିଣୀ, ଇଏ ସ୍ୱୟଂ ଉଦ୍ଭବ ସ୍ଥିତି ସଂହାରରେ ଅଛନ୍ତି। ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା, ପ୍ରଣାମ କରି କହିଲେ ତାହେଲେ ଗୁରୁଦେବ ଆଦିଶକ୍ତି, ଆଦି ବିଷ୍ଣୁ, ଆଦି ମହେଶ୍ୱର, ଇଏ ତ୍ରିତତ୍ତ୍ୱ ମିଶିଲେ ଯାହା ବ୍ରହ୍ମ ବ୍ରହ୍ମା ବ୍ରହ୍ମବିନ୍ଦୁ ରୂପରେ ତୁମେ ବିରାଜମାନ କରିଛ, ବ୍ରହ୍ମଲୋକର ବିଚାରଧାରାକୁ ନେଇ ବିରାଜମାନ କରିଛ, ତାହେଲେ କୁହ 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 ସେ ବିଷୟ କ'ଣ। ନା ଯଦି ନାରଦ ଶୁଣିବାକୁ ଇଚ୍ଛା କରୁଛ, ପାଖରେ ବସ ମୁଁ ଆରମ୍ଭ କରୁଛି। ତୃତୀୟା ଯୁଗରୁ ତାରିଣୀଙ୍କର ତତ୍ତ୍ୱ ଆରମ୍ଭ ହେଇଛି, ତ୍ରେତୟା ତା ତୃତୀୟାରେ ତାରିଣୀ ସୃଷ୍ଟି, ତ୍ରାଣକର୍ତ୍ତୃ ହିସାବରେ ଇଏ ତାରିଣୀ ବିରାଜମାନ କରିଛନ୍ତି। ବୋଲେ ଆନନ୍ଦକନ୍ଦ ଭଗବାନ କି ସଚ୍ଚିଦାନନ୍ଦ ଭଗବାନ କି। ତୃତୀୟାରୁ ତାରିଣୀ ରଘୁନାଥ ରାମଚନ୍ଦ୍ର ସକାଶେ ମା ତାରିଣୀ ଆବିର୍ଭୂତା ହେଇଛନ୍ତି। ବ୍ରହ୍ମା କହୁଛନ୍ତି ନାରଦ ଆରମ୍ଭ କରୁଛି କିମ୍ବଦନ୍ତୀ, ଆରମ୍ଭ କରୁଛି ଉପାଖ୍ୟାନ, ଏ ଅପୂର୍ବ ରହସ୍ୟ, ସର୍ବମ ରହସ୍ୟ ପୁରୁଷୋତ୍ତମସ୍ୟ ଦେବ ନ ଜାଣାତି କୁତଃ ମନୁଷ୍ୟ, ମନୁଷ୍ୟ କ'ଣ ଜାଣିବ। ତେଣୁ ଶୁଣ ଶୁଣ ଶୁଣ, ଭଗବାନ ବିଷ୍ଣୁଙ୍କର ଦଶ ଅବତାର ମତ୍ସ୍ୟ, କୁର୍ମ, ବରାହ, ନୃସିଂହ, ବାମନ, ପରଶୁରାମ, ରାମ, ବଳରାମ, ବୁଦ୍ଧ, କଳ୍କି, ଯେମିତି ଅବତାର ଦଶ, ଦଶ ଅବତାର ବିଷ୍ଣୁଙ୍କର, ଇଏ ତାରିଣୀ, ମହାନାରାୟଣୀ, ମହାଲକ୍ଷ୍ମୀ, ମହାକାଳୀ, ମହା ସରସ୍ୱତୀ, ପୁରାଣୀଙ୍କର ସେମିତି ଦଶ ଭାଗରେ ବିଭକ୍ତ ହୋଇଛନ୍ତି। କୃଷ୍ଣ ହେଉଛନ୍ତି କାଳୀ ସ୍ୱରୂପ, କାଳୀ ହେଉଛନ୍ତି କୃଷ୍ଣ ସ୍ୱରୂପ ବା କୃଷ୍ଣ ହିଁ କାଳୀ। ଶ୍ରୀରାମ ହେଲେ ତାରିଣୀ, ପରଶୁରାମ ହେଲେ ଷୋଡ଼ଶୀ, ବାମନ ହେଲେ ଭୁବନେଶ୍ୱରୀ, ମତ୍ସ୍ୟ ହେଲେ ବଗଳା ଦେବୀ, ବରାହ ଛିନ୍ନମସ୍ତା, କୁର୍ମରୂପା ଧୂମାବତୀ, ନୃସିଂହ ସ୍ୱୟଂ ଭୈରବୀ, ବୁଦ୍ଧ ହେଲେ ମହାଲକ୍ଷ୍ମୀ, କଳ୍କି ହେଲେ ମାତଙ୍ଗୀ, ଇଏ ଦଶ ମହାବିଦ୍ୟା। ତେଣୁ ଶ୍ରୀରାମ ତାରିଣୀ ତଥା ରାମଙ୍କ ସକାଶେ ତାରିଣୀ ମା ଭଗବତୀ ବିରାଜମାନ କରିଛନ୍ତି। ତେଣୁ ଇଏ ମା ସକାଶେ ଭଗବାନ ରାଜୀବ ଲୋଚନ ରଘୁବଂଶନାଥ ଜଙ୍ଗଲକୁ ଗଲେ, ଜଙ୍ଗଲକୁ ଗଲେ, ଜଙ୍ଗଲକୁ ଗଲେ, ଇଏ ମା ତାରିଣୀ ମନେ ପଡ଼ିଗଲା। ଯେତେବେଳେ ଜଙ୍ଗଲରେ ଚାଲିଗଲେ, ସୀତା ଅପହୃତା ହେଲେ, ରାବଣ ଚୋରି କରି ନେଇଗଲା ଅନ୍ୟର ପତ୍ନୀକୁ, ନିଜର ଜାୟା ବା ପତ୍ନୀ ଜ୍ଞାନ କରି ଯିଏ ଅପହରଣ କରି ନିଏ, ସେ ଅନାୟାସରେ, ଅସମୟରେ, ଅକାଳରେ ତାର ବିୟୋଗ ହେବା ସୁନିଶ୍ଚିତ ସୁନିଶ୍ଚିତ। ଇଏ ତ ସ୍ୱୟଂ ଉଦ୍ଭବ ସ୍ଥିତି ସଂହାର କାରିଣୀ କ୍ଲେଶ ହାରିଣୀ, ନଚ ଶ୍ରେୟସ୍ କରି ସୀତା, ନତ ହାଙ୍ଗ ରାମ ବଲ୍ଲଭା, ଇଏ ଉଦ୍ଭବ ସ୍ଥିତି ସଂହାର ହାରିଣୀ କ୍ଲେଶ ହାରିଣୀ, ଇଏ ସ୍ୱୟଂ ଭଗବତୀ। ୟାଙ୍କ ଦେହରେ ହାତ ଲଗେଇବ ବାପା 440 ଭୋଲ୍ଟ ଲାଗିଲା ମାନେ ପୋଡ଼ି ମରିବୁ ରାବଣ। ରାବଣ ଜାଣିପାରିଲାନି ସୀତାଙ୍କୁ ଚୋରି କରି ନେଇକରି ଗଲା ରାମଚନ୍ଦ୍ର ପତ୍ନୀ ବିରହରେ, ନାରୀର ବିରହରେ ବୁଲି, ଯେତେବେଳେ ବୁଲୁଛନ୍ତି 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 ଜଙ୍ଗଲ ଭିତରେ, ପାଉନାହାନ୍ତି ଦୁଇ ଭାଇଯାକ କଳା ଧଳା ଲକ୍ଷ୍ମଣ ରାମ, ଇଏ ସ୍ୱୟଂ ଦୁଇ ଅବତାର ନେଇ ବ୍ରହ୍ମ, ଯେତେବେଳେ ମାନବାବତାର ନେଇ ଦୁଇ ଜଣଙ୍କ ବୁଲୁଛନ୍ତି ନା, ମନେ ପଡ଼ିଗଲା ସମଗ୍ର ଭାରତବର୍ଷ ପରିକ୍ରମା ଯେତେବେଳେ କଲେ, ଦାକ୍ଷିଣାତ୍ୟରେ ପ୍ରବେଶ କଲେ ନା, ସେତେବେଳେ ମନେ ପଡ଼ିଲା କାଳେ ନାରୀ ନାରୀ ମୋତେ ସାହାଯ୍ୟ କରିବ, ମାଆଟିଏ କାଳେ ମୋତେ ସାହାଯ୍ୟ କରିବ, ସୀତାଙ୍କର ଖବର କାଳେ ଆଣି ମୋତେ ଦେଇଦେବ, ଏହି ଚିନ୍ତାରେ ମାଆଙ୍କୁ ସ୍ମରଣ କଲେ, ମାଆଙ୍କୁ ସ୍ମରଣ କଲେ, ମାଆଙ୍କୁ ସ୍ମରଣ କଲେ। ରାଜୀବ ଲୋଚନ ରଘୁବଂଶନାଥ ମାଆଙ୍କ ଚରଣାରବିନ୍ଦ ତଳେ ସମର୍ପିତ ହୋଇ ରାମ ଲକ୍ଷ୍ମଣ ଦୁଇ ଭାଇଯାକ ପୂଜା ଆରମ୍ଭ କରିଦେଲେ ମାଆଙ୍କର। ଯେତେବେଳେ ସ୍ମରଣ କରୁଛନ୍ତି ଭଗବାନ ରାଜୀବ ଲୋଚନ ରଘୁବଂଶନାଥ ବ୍ରହ୍ମ, ଆଉ ମାଆଙ୍କର ଆବିର୍ଭାବ ହେଲା, ଦିବ୍ୟଜ୍ୟୋତି ପ୍ରବେଶ କଲା, ଅପୂର୍ବ ରୂପ ନେଇ କେତେବେଳେ ମା ଆସିଲେ, ଦିବ୍ୟବାଣୀ ହେଲା, ସ୍ୱୟଂ ସୂର୍ଯ୍ୟବଂଶୀ ରଘୁବଂଶନାଥ ରାଜୀବ ଲୋଚନ ରଘୁବଂଶନାଥ, ମୁଁ ଆବିର୍ଭାବ ହେଲି ସତ, କିନ୍ତୁ ମୁଁ ଅଦୃଶ୍ୟ ସତା, ତୁ ପୂର୍ଣ୍ଣ ରୂପରେ ମୋତେ ଦେଖିପାରିବୁ ନାହୁଁ, ମୋତେ ଶୂନ୍ୟ ରୂପରେ ଦେଖିବୁ, ମୋତେ ସାକାର ରୂପରେ ଦେଖିପାରିବୁ ନାହୁଁ, ମୋତେ ନିରାକାର ରୂପରେ ଦେଖିବୁ, ମୋତେ ନିର୍ଗୁଣ ରୂପରେ ପାଇବୁ, ମୋତେ ସଗୁଣ ରୂପରେ ପାଇପାରିବୁ ନାହୁଁ, ପାଇପାରିବୁ ନାହୁଁ, ପାଇପାରିବୁ ନାହୁଁ। ରାମଚନ୍ଦ୍ର ଦେଖିଲେ ଚାରିଆଡ଼ୁ ଆବାଜ ଆସୁଛି, ଶବ୍ଦ ଆସୁଛି, କାନରେ ବାଜୁଛି, ମାତ୍ର ମୁଁ ଦେଖିପାରୁନାହିଁ। ମା ଯେତେବେଳେ ଆକାଶରୁ ଦିବ୍ୟବାଣୀ କଲେ, କହିଲେ ଶୁଣ, ମୁଁ ସେହି ପୁରୁଷ ଏକୈକ ଶକ୍ତି ପରମେଶ୍ୱରସ୍ୟ ଭିନ୍ନା ଚତୁର୍ଦ୍ଧା ବିନିଯୋଗ କାଳେ ଭୋଗେ ଭବାନୀ। ଭୋଗ କଲାବେଳେ ଭବାନୀ ହୁଏ, ପୁରୁଷ ରୂପରେ ବିଷ୍ଣୁ ହେଇଥାଏ, କୋପ କଲାବେଳେ କାଳୀ ହେଇଥାଏ, ତୁ ସମରରେ ଦୁର୍ଗା ରୂପ ମୋତେ ଚାହୁଁଛୁ, ତେଣୁ ମୁଁ ସମରେ ଚ ଦୁର୍ଗା, ଦୁର୍ଗା ରୂପରେ ଯିବି ବାପା, କିନ୍ତୁ ଗୋଟିଏ କଥା, କଣ୍ଡିସନ ନା କ'ଣ କଣ୍ଡିସନ ମା, ନା ତୁ ମୋତେ ପ୍ରାର୍ଥନା କରିବୁ, ମୁଁ ତୋତେ ସାହାଯ୍ୟ କରିବି, ମୋତେ ଯେତେବେଳେ ଚାହିଁଦେବୁ ରୂପ ପ୍ରକାଶିତ ଅବସ୍ଥାରେ ସେତେବେଳେ ମୁଁ ପାଷାଣ ହେଇଯିବି। ରାମଚନ୍ଦ୍ର ପ୍ରାର୍ଥନା କଲେ, ଆନନ୍ଦରେ ଆହ୍ଲାଦିତ ହେଲେ, ପୂଜା ନିରଜନା କଲେ, ମନ ପ୍ରାଣ ଢାଳି ଯେତେବେଳେ ସମର୍ପିତ ହେଇଗଲେ, ଯେତେବେଳେ ସମର୍ପିତ ହେଇଯାଆନ୍ତି ନା ମାଆ ଭଗବତୀ କୃପାମୟୀ, ହଠାତ୍ ଦିବ୍ୟବାଣୀ ହେଲା, ଛାୟା ରୂପକୁ ଦେଖିଦେଲେ ରାମଚନ୍ଦ୍ର, ସେଇ ଜାଗାରେ ଦିବ୍ୟ ପାଷାଣ ଶିଳାରେ ମା ବସି ପଡ଼ିଗଲେ। ବୋଲେ ଆନନ୍ଦକନ୍ଦ ଭଗବାନ କି। ରାମଚନ୍ଦ୍ର ଛାୟା ମୂର୍ତ୍ତିକି ଦେଖି ମା 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 କହି ଚିତ୍କାର କରି ଯେତେବେଳେ ପଡ଼ିଗଲେ ନା ପାଦ ତଳେ, ଦେଖିଲା ବେଳକୁ ପାଷାଣ ଶିଳା ହେଇ ରହିଗଲେ, ପାଷାଣ ଶିଳା ହେଇ ରହିଗଲେ, ଯେତେ କାନ୍ଦିଲେ ଯେତେ ଧରିଲେ ଆଉ ଉଠିଲେନି ମା ଭଗବତୀ, ସେଇ ଜାଗାରେ ରହିଲେ। କହିଲେ ଶୁଣ, ତୁ ମୋତେ ରୂପରେ ଦେଖିବାକୁ ଚାହିଁଲୁ, ତେଣୁ ମୁଁ ଅରୂପରେ ସ୍ଥାଣୁ ରୂପରେ ଏଇ ଜାଗାରେ ପାଷାଣ ହେଇକି ରହିଗଲି, ପାଷାଣ ହେଇକି ରହିଲି, ପାଷାଣ ହେଇକି ରହିଲି। ଗୋଟେ ନାରୀକୁ ପାଷାଣରୁ ନାରୀ ରୂପ ଦେଲେ, ଆଉ ଗୋଟେ ନାରୀ ପାଷାଣ ହେଇଗଲା ରାମଚନ୍ଦ୍ରଙ୍କ ପାଇଁ। ସେ ଯେଉଁ ନାରୀ ପାଷାଣରୁ ନାରୀ ରୂପ ହେଲା ଗୌତମଙ୍କର ପତ୍ନୀ ଅହଲ୍ୟା, ଏଠି ମା ତାରିଣୀ ସ୍ୱୟଂ ଭଗବତୀ ବିପଦ ତାରିଣୀ, ଭବ ତାରିଣୀ, ସଙ୍କଟ ତାରିଣୀ ବୋଲି ଯାହାଙ୍କର ନା, ସଙ୍କଟରେ ଡାକିଲେ ଯେ ଉଦ୍ଧାର କରନ୍ତି, ସେ ପାଷାଣ ଛିଡ଼ା ହେଇ ପଡ଼ିଗଲେ। ବୋଲା ଆନନ୍ଦକନ୍ଦ ଭଗବାନ କି ଚାରିପଟ ଯାକ ପରିକ୍ରମା କଲେ ରଘୁନାଥ, ଲକ୍ଷ୍ମଣ ଚାହିଁଛନ୍ତି, ରାମଚନ୍ଦ୍ରଙ୍କ ଆଖିରୁ ଲୁହ ବାହାରି ପଡ଼ୁଛି, ଆଖିରେ ଲୁହରେ ଶିଳାକୁ ଧୋଇ ଦେଉଛନ୍ତି, ଅଭିଷେକ କରୁଛନ୍ତି। ମା ଜଗଜ୍ଜନନୀ କୃପାମୟୀ, ମୋର ଭୁଲ ହେଇଗଲା, କ୍ଷମା ଦେ, କ୍ଷମା ଦେ, ମୋର ପ୍ରାଶ୍ଚିତ କ'ଣ କହ, ଜାଣି କାହାଣୀ ଚପା ପାଣି, ଜନ୍ମ ଜନ୍ମାନ୍ତରାଣୀ ଚ ତାଣି ସର୍ବାଣୀ ନଶ୍ୟନ୍ତି ପ୍ରଦକ୍ଷିଣମ୍ ପଦେ ପଦେ। ଯେତେ ପରିକ୍ରମା କଲେ ଆଉ ହେଲା ନାହିଁ, ସେଇ ଜାଗାରେ ପଡ଼ି ରହିଲେ। ଭାଇମାନେ, ଆମ ସଂସ୍କୃତିରେ ଦେବତାଙ୍କୁ ଆମେ ପୂଜା କରେ, ଆମ ସଂସ୍କୃତିରେ ଦେବତାଙ୍କୁ ଆମେ ବହୁ ଭାବରେ ପୂଜା କରେ। ଇଏ ଦେବତାକୁ ପୂଜା କରିବାର ଗୋଟେ ନିୟମ ଅଛି, ଇଏ ନିୟମ କ'ଣ, ଦେବତା ମାଟିରେ ପୂଜା ହେଇପାରିବେ, ଦେବତା ଧାତୁରେ ପୂଜା ହେଇପାରିବେ, ଦେବତା ଚିତ୍ରରେ ପୂଜା ହେଇପାରିବେ, ଦେବତା ଦାରୁରେ ପୂଜା ହେଇପାରିବେ, ଆଉ ଦେବତା ପଥରରେ ପୂଜା ହେଇପାରିବେ। ଇଏ ପାଷାଣ ଶିଳା, ୟାଙ୍କ ପରମାୟୁ କେତେ? ଧରନ୍ତୁ ଆପଣ ଗଣେଶ ପୂଜା କଲେ, ଲକ୍ଷ୍ମୀ ପୂଜା କଲେ, ଦୁର୍ଗା ପୂଜା କଲେ, ମାଟିରେ ମୂର୍ତ୍ତି କଲେ, ମୂର୍ତ୍ତି କରିସାରିଲା ପରେ ବ୍ରାହ୍ମଣ ପଣ୍ଡିତଙ୍କୁ ଡାକିଲେ, ଜୀବନ୍ୟାସ ଦେଲେ, ସାତ ଦିନରୁ ମାସେ ପର୍ଯ୍ୟନ୍ତ ତା ଦେହରେ ରହିବ ପ୍ରାଣସତ୍ତା। ମାସ ଏକ ଦିନ ହେଇଗଲେ ଯେଉଁ ପ୍ରାଣସତ୍ତା ଥିବ, ଯେଉଁ ମନ୍ତ୍ରାୟିତ ହେଇଥିବେ ମା, ତା ଦେହରୁ ମନ୍ତ୍ର ପଳେଇବ, ମନ୍ତ୍ର ପଳେଇବ, ଆଉ କାମ କରିବ ନାହିଁ। ତେଣୁ ସାତ ଦିନରୁ ମାସେ ମାଟିର ପ୍ରତିମା ପୂଜା ପାଇବେ। ଯଦି ଆପଣ ଚିତ୍ରପଟ ରଖିଛନ୍ତି ଘରେ ବର୍ଷେ, ଯେଉଁଦିନ ପୂଜା କରିଥିବେ ଠିକ୍ ବର୍ଷକ ପର୍ଯ୍ୟନ୍ତ ପୂଜା କରିବେ, ତା ପରଦିନ ଆଉ ତା ଦେହରେ ମନ୍ତ୍ରସତ୍ତା ରହିବନି, ତେଣୁ ବର୍ଷକ ପରେ ତାକୁ ପରିବର୍ତ୍ତନ କରିବା ଦରକାର। ଯଦି ଆପଣ ଦାରୁରେ ବା କାଠରେ ତିଆରି କଲେ, ତାହେଲେ ତାଙ୍କର ବି ପରମାୟୁ 12 ବର୍ଷରୁ 18 ବର୍ଷ, କାଳିଆ କଳା ଠାକୁର ଜଗନ୍ନାଥ ମହାପ୍ରଭୁ 12 ବର୍ଷରୁ 18 ବର୍ଷ ଭିତରେ ଯୋଡ଼ା ଆଷାଢ଼ ପଡ଼ିଲେ ପୂଜା ପାଉଛନ୍ତି ନା ନାହିଁ। ତେଣୁ ଆଜ୍ଞା, ଦାରୁ ବିଗ୍ରହ ରଖିବେ, 12 ବର୍ଷରୁ 18 ବର୍ଷ ଭିତରେ ପୂଜା ପାଇବେ। ଆଉ କିଏ ସେ ଧାତୁ, ଯଦି ଧାତୁ ବିଗ୍ରହ କଲେ, ଅଷ୍ଟଧାତୁର ବିଗ୍ରହ ରଖିଲେ 120 ବର୍ଷ ପର୍ଯ୍ୟନ୍ତ ରହିବେ। ଆଉ ଯଦି ଶିଳା ବିଗ୍ରହ କଲେ, ସେ ପାଷାଣ ଶିଳା ହେଲା, ତାହେଲେ ସେ 10,000ରୁ 11,000 ବର୍ଷ ପର୍ଯ୍ୟନ୍ତ ପ୍ରାଣସତ୍ତା ରହିବ। ଅର୍ଥ ମା ଛୋଟିଆ ହେଇକିରି ଆସିଥିଲେ, ଚିରନ୍ତନୀ ହେଇଗଲେ, ଶାଶ୍ୱତ ହେଇଗଲେ, ଅପୂର୍ଣ୍ଣ ହିଁ ଆସିଥିଲେ, ପରିପୂର୍ଣ୍ଣ ହିଁ ରହିଲେ, ଛୋଟିଆ କାମ ପାଇଁ ଆସିଥିଲେ, ବହୁ କାମ ପାଇଁ, ସମସ୍ତଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ମା ରହିଗଲେ ସେ ଜାଗାରେ। ବୋଲା ଆନନ୍ଦକନ୍ଦ ଭଗବାନ କି ସେଇ ଜାଗାରୁ ଆଦିବାସୀ କନ୍ଧ ଲୋକମାନଙ୍କୁ ଏକତ୍ରିତ କରି, କାରଣ ସୀତା ଠାବ କରିବା ପାଇଁ ରାମଚନ୍ଦ୍ର ଯିବାକୁ ତ ହେବ, ତେଣୁ ଏ ଜଙ୍ଗଲବାସୀ ଯେଉଁମାନେ ଅଛନ୍ତି ବନଜାତି ଜୀବ, ସେମାନଙ୍କୁ ଏକତ୍ର କରି ମାଆଙ୍କର ଖାଦ୍ୟପେୟର ପ୍ରତିନିତ୍ୟ ଖାଦ୍ୟପେୟର ବ୍ୟବସ୍ଥା କଲେ। ବନର ବନ ଫୁଲ ମାଳ ଏବଂ ଫଳ, ନାରିକେଳ ଏବଂ କଦଳୀ, ଯାହା ହେଉଛି ମାଆଙ୍କର ଅତୀବ ପ୍ରିୟ, ଦାକ୍ଷିଣାତ୍ୟରେ ରହିଗଲେ। ବ୍ରହ୍ମା କହୁଛନ୍ତି, ନାରଦ, ଇଏ ହେଉଛି ଗୋଟେ ଉପାଖ୍ୟାନ, ତୃତୀୟା ଯୁଗରୁ ମା ତାରିଣୀଙ୍କର ଆବିର୍ଭାବ ମହିମାରେ ଭଗବାନ ରାମଚନ୍ଦ୍ରଙ୍କୁ ଅସହାୟ ବେଳେ ସହାୟ ହେଇଥିଲେ, ଅନ୍ଧକାର ବେଳେ ଆଲୋକ ପ୍ରଦାନ କରିଥିଲେ ସେ ଜଗତ ତାରିଣୀ, ଦୁଷ୍ଟ ନିବାରିଣୀ, ସନ୍ଥ ସଂରକ୍ଷଣୀ, ଜଗତ ଜନନୀ, ବିଦ୍ୟ ଅବିଦ୍ୟ ଜଗଦମ୍ବେ ମା ଜଗତ ତାରିଣୀ ତାରିଣୀ, ତାଙ୍କ ଚରଣାରବିନ୍ଦ ତଳେ ପ୍ରଣାମ ପ୍ରଣାମ ପ୍ରଣାମ। ଦ୍ୱିତୀୟ କଥା, ସମଗ୍ର ଭାରତବର୍ଷର ରାଜ୍ୟ ସୀମା ଯେତେବେଳେ ନିର୍ଦ୍ଧାରଣ କରାଗଲା, ଏଇ ଯେଉଁ ଦାକ୍ଷିଣାତ୍ୟର ଯେଉଁ ପଟେ ମାଆଙ୍କର ଆବିର୍ଭାବ ହୋଇଥିଲା, ସେଇ ଜାଗା କାଞ୍ଚି ନଗରର ଅଧୀନରେ ଆସିଲା। କାଞ୍ଚିନଗରର ଅଧୀନରେ ଥିବା ପାହାଡ଼ପୁରମ୍ ବୋଲି ଗୋଟିଏ ଜାଗାରେ ମା ରହି ପୂଜା ପାଇ ଆସୁଛନ୍ତି, କନ୍ଧମାନେ ଭୋଗ କରୁଅଛନ୍ତି। କନ୍ଧମାନେ ପୂଜା କରିବାର ବିଧି ଗୋଟେ ପ୍ରସିଦ୍ଧ ବିଧି, ଯାହା ଖାଇବେ ତାହା ଦେବେ, ପୂଜା ନାହିଁ, ସେଠି ଭାବ ପ୍ରଧାନ, ପୂଜାରେ ମନ୍ତ୍ର ପ୍ରଧାନ, ସମର୍ପଣରେ ଭାବ ପ୍ରଧାନ, ଏମାନେ ଭାବରେ ଭଗବତୀକୁ ସମର୍ପଣ କରୁଥିଲେ। ମା ବାପାମାନେ ଗୋଟିଏ କଥା, ସଦାବେଳେ ଭାବ ଦ୍ୱାରା ଭଗବାନଙ୍କୁ ବାନ୍ଧିବା ପାଇଁ ଇଚ୍ଛା କର। ପୂଜାର ପ୍ରସିଦ୍ଧ ମନ୍ତ୍ରର ଆହ୍ୱାନରେ ସେ ତନ୍ତ୍ରମୟ ମୂର୍ତ୍ତି, ମନ୍ତ୍ରମୟ ମୂର୍ତ୍ତି, ତନ୍ତ୍ରମୟ ତନୁ, ଯନ୍ତ୍ରମୟ ବିଗ୍ରହକୁ ଆକର୍ଷଣ କରି ଟାଣି ଆଣିବାର ଧୃଷ୍ଟତା କର ନାହିଁ। ତେଣୁ ସେ ଭାବଗ୍ରାହୀ, ଭାବ ତାରିଣୀ, ଭାବମୟୀ ତାରିଣୀ, ସଙ୍କଟ ତାରିଣୀ ମା ଭବତାରିଣୀଙ୍କ ଚରଣାର ବିନ୍ଦ ତଳେ ପ୍ରଣାମ, ସେ ଭାବରେ ରହିଗଲେ, ସେଇ ଜାଗାରେ ରହିଗଲେ। କନ୍ଧମାନେ ଭୋଗ ଲଗେଇଲେ, ସତ୍ୟରେ କ'ଣ ମା ତାହେଲେ ଭୋଗ ଖାଏ? ଆମମାନଙ୍କ ଭିତରେ ପ୍ରଶ୍ନ ଆସୁଥିବ, ଆମ ଦେବତାମାନେ ରାମ କୁହ, କୃଷ୍ଣ କୁହ, ବିଷ୍ଣୁ କୁହ, ନାରାୟଣ କୁହ, ନୃସିଂହ କୁହ, ସଙ୍କଟ ତାରିଣୀ କୁହ, ଦୁର୍ଗା କୁହ, ସମସ୍ତେ କ'ଣ ଭୋଗ ଖାଆନ୍ତି? ଆମେ କ'ଣ ଯେତିକି ନିଏ ସେତିକି କ'ଣ ସେ ଆସେ, ନା ତା ଦେହରୁ କମିଯାଏ? ସତ୍ୟରେ ମା ଭୋଗ ଖାଆନ୍ତି, ବାସନା ଭୋଗିନି। ସେ ଗୋଟିଏ ଛୋଟିଆ ଉପାଖ୍ୟାନ କହୁଛି, ଓଡ଼ିଶାର ପ୍ରସିଦ୍ଧ କବି ଯାହାଙ୍କୁ କବି ସୂର୍ଯ୍ୟ ବଳଦେବ ରଥ ବୋଲି ପରବର୍ତ୍ତୀ ପର୍ଯ୍ୟାୟରେ ସଂସ୍କୃତି ସାହିତ୍ୟଗଣ ଭଲ ଭାବରେ ପୂଜା କଲେ, ଜଗନ୍ନାଥଙ୍କୁ ଏକମାତ୍ର କବି ଯିଏକି ଗାଳି ଦେଇକି ଲେଖିଛନ୍ତି ତୁମ୍ଭଙ୍କୁ ଜଗନ୍ନାଥ ଆଜମ ମନରଥ ଭରତୀ କରିଦେବି ଗାଳି, ତାଙ୍କ ପ୍ରସିଦ୍ଧ ବାଣୀ ମନେ ପଡ଼େ, ବିଲୁପ୍ତ ସେ ଇତିହାସ ବିସ୍ମୃତିର ଗର୍ଭରେ ମନେ ପଡ଼େ। କବି ସୂର୍ଯ୍ୟ ବଳଦେବ ରଥ ପିଲା ଅତି ଛୋଟ ପିଲା ହୋଇଛନ୍ତି, ବାଳୁତ କାଳରୁ ବାପା ମାଆଙ୍କର ବିୟୋଗ ହେଲା, ଜେଜେବାପାଙ୍କ ପାଖରେ ରହୁଥାନ୍ତି। କିମ୍ବଦନ୍ତୀର କାହାଣୀ ଆପଣଙ୍କ ଆଗରେ ମୁଁ ପ୍ରଖ୍ୟାନ କରୁଛି, ଉପାଖ୍ୟାନ ସୁନ୍ଦର ଭାବରେ ମୁଁ ପ୍ରଖ୍ୟାପିତ କରୁଛି ବିଦଗ୍ଧ ଶ୍ରୋତା ମଣ୍ଡଳୀ। ଛୋଟିଆ ପିଲା ଘରେ କାଳୀମୂର୍ତ୍ତି ଅଛନ୍ତି, ଭୟଙ୍କର କାଳୀମୂର୍ତ୍ତି। କମ୍ 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 କାଳ ମାଳା କଟକଟ ବଦନା, କମ୍ପ ମାନା କରାଳି, ଖମ୍ 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 ଖଡ଼ଗ ହସ୍ତା ଖରତର ନୟନା, ଖଣ୍ଡ ଚନ୍ଦ୍ରାର୍ଦ୍ଧ ମୌଳି, ଗମ୍ 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 ଗର୍ଜୟନ୍ତିମ୍ ଗିରିବର ତନୟା, ଗର୍ବ ଗମ୍ଭୀରା ଘୋଷା, ଘମ୍ 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 ଘର ଘର ଆଗ୍ନି ଘନ ଜଗନ ଭରା, ପାତୁମାମ୍ ଘୋର ରୂପା। ବିରାଟ କାଳୀମୂର୍ତ୍ତି, ଭୋଗ ଲାଗିଲେ ବ୍ରାହ୍ମଣ ପରିବାର, ଆତ୍ରିୟଗୋତ୍ର ବ୍ରାହ୍ମଣ ପରିବାର, ମାଆଙ୍କୁ ଭୋଗ ଲଗେଇଲେ ନିଜେ ଖାଇବେ, ଘରେ କରିବାବାଲା କେହି ନାହାନ୍ତି। ଜେଜେଙ୍କୁ ଶତାୟୁ ପୁରୁଷ, ଶତାବ୍ଦୀ ପୁରୁଷ, 80 ବର୍ଷ ପର ହୋଇଗଲେଣି, ବୁଢ଼ାକୁ ଦିନେ ଜ୍ୱର ହୋଇଛି, ଶୋଇଛନ୍ତି ଘରେ। ଯିଏ ଘରେ ଜ୍ୱରରେ ପଡ଼ିଥିବ କାହାକୁ ସ୍ମରଣ କରିବ? ପ୍ରସିଦ୍ଧ ବ୍ରାହ୍ମଣ ବିଗତ ଜ୍ୱର ଭଗବାନଙ୍କୁ ସ୍ମରଣ କଲା। ଯାହାର ନାମ ସ୍ମରଣ କଲେ ନଶ୍ୟନ୍ତି ସକଳ ରୋଗା, ସବୁ ରୋଗ ପଳେଇଯାଏ, ସେ ଭଗବାନଙ୍କୁ ସ୍ମରଣ କଲେ। ଛୋଟିଆ ପିଲା ଦାଣ୍ଡରେ ବୁଲୁଥିଲା, ସକାଳ ହୋଇଗଲା, ବୁଲି ବୁଲି ଆସି କହିଲା, ଜେଜେ 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 କହିଲେ, କ'ଣ ହେଲା ବାପା? ନା ତମେ କାହିଁ ଘୋଡ଼ି ଘାଡ଼ି ହେଇ କରି ଶୋଇଛ? ଜେଜେ କହିଲେ, ମୋତେ ଜ୍ୱର ହୋଇଛି, ନା ମୋତେ ଭୋକ ହେଉଛି, କ'ଣ ଖାଇବାକୁ ଦିଅ? ଛୋଟିଆ ପିଲା, କୁନି କୁନି ବୟସର ପିଲା, ଅଜ୍ଞାନ ଅବୋଧ ବାଳକ, ଖାଇବା ବୁଲିବା ନାଚିବା ତାମସା କରିବା ଇଏ ହେଉଛି ତା'ର ଆଚରଣ ଆଚାର ପ୍ରଭାବ, ଧର୍ମ କ'ଣ ବା ଜାଣିଛି? ସଂସ୍କାର ସିଦ୍ଧ ଜୀବନ ନେଇ ଆସିଛି ସେ। ହଠାତ୍ ଯେତେବେଳେ ଜେଜେଙ୍କୁ ପୁଣି କହିଲେ, ଜେଜେ କହିଲେ, ବାବୁରେ ଯଦି ଖାଇବାକୁ ଇଚ୍ଛା କରୁଛୁ ତାହେଲେ ଆଗ ମାଆଙ୍କୁ ଭୋଗ ଲଗା, ତାପରେ ଯାଇ ଖାଇବୁ, ନା ମୋତେ ଭୋଗ ଆସିବନି, ପୂଜା ଆସିବ ନାହିଁ, ଉପବୀତ ଧାରଣ କରିନି। ପିଲା କହିଲା, କ'ଣ କରିବି? ନା ଏ ଲୁଗା ପିନ୍, ଛୋଟିଆ ପାଟ ମୁକୁଟା ପିଲାଟି ପିନ୍ଧିଲା, ମାଳମାତ୍ରା ପିନ୍ଧିଲା। ଜେଜେ ସୁନ୍ଦର ଭାବରେ ଜ୍ୱର ହେଲେ ମଧ୍ୟ ପିନ୍ଧେଇ ଦେଲେ, ରୂପାର ପିଙ୍ଗଣ ପାତ୍ରଟି ଧରେଇଲେ, କହିଲେ, ଯା ବେଟା ଯା, ନା କୁଆଡ଼େ ଯିବି, ନା ମାଆ ପାଖରେ ଠିଆ ହେବୁ, ନା କ'ଣ କହିବି, ନା କହିବୁ ମା ଲୋ। ସବୁଦିନ ଜେଜେ ଆସୁଥିଲେ, ମୁଁ ଆଜି ଆସିଛି, ବାଳକ ଆସିଛି, ଛୋଟିଆ ପିଲା ଶିଶୁଟା ଆସିଛି, ସବୁଦିନ ମନ୍ତ୍ର ବୋଲା ହେଉଥିଲା, ମୋତେ ମନ୍ତ୍ର ଜଣା ନାହିଁ, ମୋତେ ପୂଜା ମନ୍ତ୍ର ଜଣା ନାହିଁ ମା, ମୋ ଜେଜେଙ୍କୁ ଜ୍ୱର ହୋଇଛି, ତୁ ଖାଇଦେ ଖାଇଦେ ଖାଇଦେ, 3 ଥର କହିବୁ, ଟେକିଦେବୁ, ମାଆଙ୍କୁ ସ୍ମରଣ କରିବୁ, ନେଇ ଆସିବୁ, ଘରେ ଆସି ତୋର ମୋର ମିଶିକିରି ଖାଇବା। ମା କରୁଣାମୟୀ, ମମତାମୟୀ, ମୋହମୟୀ, ହାସ୍ୟମୟୀ, ଲାସ୍ୟମୟୀ, ଜଗତ ଜନନୀ, ବିଦ୍ୟା ବିଦ୍ୟା ଜଗଦମ୍ବେ ଗୋବିନ୍ଦାଙ୍ଗ ବିହାରିଣୀ, ମା ଜଗତ ଜନନୀର ଅପୂର୍ବ ରୂପକୁ ଦର୍ଶନ କରି କୃତାର୍ଥ ହୋଇଗଲା ପିଲା। ତା ଭିତରେ ଏକ ଶବ୍ଦ ବ୍ରହ୍ମର ସ୍ଫୁଟନ ଛୁଟିଲା, କହିଲା, ମୁଁ ଆଜି କବିତାର ଛଳରେ ମାଆଙ୍କୁ ଆଶୀର୍ବାଦ ଆହ୍ୱାନ କରିବି। କ'ଣ ବୋଲିଲା? କହିଲା, ପୂଜା ମନ୍ତ୍ର ଜାଣିନାହିଁ ଲୋ ମା, ଜେଜେଙ୍କୁ ହେଇଛି ଜ୍ୱର, ଖାଇବୁ ଯଦି ଖା ଠାକୁରାଣୀ ଲୋ, ନ ଖାଇବୁ ଯଦି ମର। ମା ଚମକି ପଡ଼ିଲା, ଅପୂର୍ବ ସୁନ୍ଦରମୟୀ କୃପାମୟୀ ଜଗତ ଜନନୀ ମା ପଳେଇ ଆସିଲା ଆଗକୁ 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 ଆଗକୁ, ଚରେଇ ବ୍ୟତୀ ଚରେଇ ବ୍ୟତୀ ନ୍ୟାୟରେ ମା ଯେମିତି ଆଗକୁ ପଳେଇ ଆସିଲା, ପିଲା ଭାବିଲା ବୋଧେ ଏ କ୍ଷୀର ଖାଇବନି, ମୋତେ କାକୁଡ଼ି ଭଳିଆ ମୋଡ଼ିବ ରେ ବାବା। ପିଲା ଚମକି ପଡ଼ିକିରି କ୍ଷୀରକୁ ତଳେ ଥୋଇ ପଛୁଆ ପଛୁଆ ଫେରିଲା। ମା ଯେତେ ଆଗକୁ ଆସୁଛି ପିଲା ସେତେ ପଛକୁ ଯାଉଛି, ମା ଯେତେ ଆଗକୁ ଆସୁଛି ପିଲା ସେତେ ପଛକୁ ଯାଉଛି। ମା ପଚାରିଲେ, ପିଲା ତୁ କାହିଁ ପଛୁଆ ପଳେଇ ଯାଉଛୁ? ପିଲା କହିଲା, ମା ଲୋ, ତୁ କାହିଁ ଆଗୁଆ ପଳେଇ ଆସୁଛୁ? ନା ଖାଇବା ପାଇଁ ଆସୁଛି, ନା ମୁଁ ବଞ୍ଚିବା ପାଇଁ ପଛକୁ ଯାଉଛି। ମା କୋଡ଼ିଆ ହାତ ଆଗକୁ ଆସିଲା ବେଳକୁ ପିଲା କୋଡ଼ିଆ ହାତ ପଛରେ ଠିଆ ହେଇଛି। ମା ପଚାରିଲେ, କ'ଣ କରିବି? ନା ମା, ଇଏ ପୁଣି ବୋଲୁଛି, ଆଉ ଆସୁନାହିଁ, ସ୍ଫୁରୁ ନାହିଁ କଥା, ସବୁ ଭୁଲିଗଲାଣି, ଭୀଷଣ ଭୟଙ୍କର ମୂର୍ତ୍ତି, ମା ଭୀମା ଭୟଙ୍କର, ମା ଭୟଙ୍କର ମୂର୍ତ୍ତି ଆସି ଠିଆ ହେଇଛନ୍ତି। ଚମକି ପଡ଼ିଲେ, କହିଲେ, ମା ପୂଜା ମନ୍ତ୍ର ଜାଣିନାହିଁ ଲୋ ମା, ଜେଜେଙ୍କୁ ହେଇଛି ଜ୍ୱର, ଖାଇବୁ ଯଦି ଖା ଠାକୁରାଣୀ ଲୋ, ନ ଖାଇବୁ ଯଦି ମର। ପୁଣି ଚମକି ପଡ଼ିଲେ ମା, ଧରିଲେ ପିଙ୍ଗଣ। ମା କହିଲା, ବାବୁରେ ବହୁତ ବଢ଼ିଆ ଲାଗୁଛି, ତୋ ଅଜାର ମନ୍ତ୍ରଠୁ ତୋ ମନ୍ତ୍ର ଅଧିକା ଲାଗୁଛି, ଅଜାର ଭାବଠୁ ତୋ ଭାବ ଅଧିକା ଲାଗୁଛି, ଅଜାର ବୟସ ଠାରୁ ତୋର ବୟସ ମୋତେ ଅଧିକା ଲାଗୁଛି, ତୋର ମୋର ସମ୍ପର୍କ ବହୁ ନିବିଡ଼ ପରି ମନେ ହେଉଛି, ବୋଲ ବୋଲ ବୋଲ। ଇଏ ଠିଆ ହେଲା, କହିଲା, ମା ସିନା ନାହିଁ, ମୋ ମା ଏଇଠି ଅଛି, ଅକୁତ ଭୟ ଭବ, ମା ଭଇ ମା ଭଇ ମା କହିଲେ, ଭୟ କରନା। ପିଲା ଠିଆ ହେଲା ଉଦାତ ଭାବରେ, ଉତ୍କଣ୍ଠିତ ଚିତ୍ତରେ, ଆକୁଳ ବ୍ୟାକୁଳ ହୋଇ ମାଙ୍କ ଚରଣାରବିନ୍ଦ ତଳେ ମନେ ମନେ ସମର୍ପିତ ହୋଇ କହିଲା, କହିଲା, ପୂଜା ମନ୍ତ୍ର ଜାଣିନାହିଁ ଲୋ ମା, ଜେଜେଙ୍କୁ ହେଇଛି ଜ୍ୱର, ଖାଇବୁ ଯଦି ଖା ଠାକୁରାଣୀ ଲୋ, ନ ଖାଇବୁ ଯଦି ମର। ଚମକି ପଡ଼ିଲା ମା, ଧରିଲା ପିଙ୍ଗଣ, ମୁହଁରେ ଲଗେଇଲା ମା, ଢକ 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 ଢକ, ସିଆରାମ କି ଜୟ। ଶେଷ ମୁହୂର୍ତ୍ତକ ଭିତରେ ପିଙ୍ଗଣ ଶୂନ୍ୟ ହୋଇଗଲା, ଥୋଇଦେଲା ପିଙ୍ଗଣ ମା ସେଇ ଜାଗାରେ। କହିଲା, ଧନରେ ଦେଇ କହିଲୁ ଖାଇବା ପାଇଁ, ମୁଁ ଏବେ ଖାଇଲି, ଯାଉଛି ସିଂହାସନକୁ, ଆଉ ଯାହା ରହିଲା ତୁ ଖାଇବୁ। ମା ଗଲା ସିଂହାସନରେ ଯେତେବେଳେ ଠିଆ ହୁଏ, ପିଲା ଆସି ପିଙ୍ଗଣ ପାଖରେ ଦେଖେ ସବୁ ସତ୍ୟାନାଶ ହେଇଛି ଆଉ କିଛି ନାହିଁ, ଚମକି ପଡ଼ିଲା ପିଲା, କହିଲା ହାଏ ହାଏ ଇଏ ଖାଇଗଲା ଖାଇଗଲା, ଏଇଟା ମା ନା ପିସାଚୁଣି ନା ଡାକିଣୀ, ରାଗିକିରି ଧରିଲା, ଭୋକ ହଉଥିବ ଆପଣଙ୍କ ମୁହଁ ପାଖରେ ଖାଦ୍ୟ ଥୁଆ ହେଇଥିବ, ଅନ୍ୟ ଜଣେ ଟାଣି ନେଇ ପଳେଇବ, ଯେଉଁ ଅବସ୍ଥା ଇଏ ପିଲା ସେଇ ଅବସ୍ଥାରେ ପଡ଼ିଲା, ପିଲା ରାଗିଗଲା, ପିଲା ରାଗି ପାଚିଗଲା, ଅଗ୍ନିବୃଷ୍ଟି ନୟନକୁ ନେଇ ଚାଲିଗଲା ଜେଜେଙ୍କ ପାଖରେ ଠିଆ ହେଲା, ପିଙ୍ଗଣକୁ ନେଇ ଜେଜେଙ୍କ ପାଖରେ ଯେତେବେଳେ ଠିଆ ହେଇ କଚିଦେଲା, ଜେଜେ କହିଲେ କ'ଣ ହେଲା କିରେ କାହିଁ କଚିଦେଲୁ, ଆରେ କ୍ଷୀର ପିଇଦେଲୁ କ'ଣ ହେଲା, ନା ଜେଜେ ନା କ'ଣ ହେଲା, ନା ଖାଇଦେଲା ନା କିଏ ଖାଇଲା, ନା ମା ଖାଇଦେଲା, ଜେଜେ ଚାହିଁଲେ ପିଙ୍ଗଣ ଶୂନ୍ୟ କିନ୍ତୁ ଏ ଆଖିରେ ଲୁହ ନାହିଁ, ରକ୍ତ ବର୍ଷିଲା ଭଳିଆ ମନେ ହେଉଛି, ପଚାରିଲେ କିରେ କ'ଣ ହେଲା, ନା ଜେଜେ ସବୁ ଖାଇଦେଲା, ନା କିଏ ଖାଇଲା, ନା ମା ଖାଇଦେଲା, ଜେଜେ ଚାହିଁଲେ ଅଶୀ ବର୍ଷ ବୟସ, ଷାଠିଏ ବର୍ଷ ପୂଜା କଲେଣି, ଦିନେ କାଳେ ମା ମୋ ହାତରୁ ନେଇନି ୟା ହାତରୁ ନେଇଗଲା, ଗୋଟେ ଥରରେ ଏ ପିଲା ଏମିତି ଚମତ୍କାର ଚମତ୍କାରିତା ଦେଖାଇ ପାରିଲା, ଗୋଟେ ଥର ପରୀକ୍ଷା ଦେଇ ଫାର୍ଷ୍ଟ କ୍ଲାସ୍ ଫାର୍ଷ୍ଟ ଗୋଲ୍ଡ ମେଡାଲିଷ୍ଟ ହେଇଗଲା, ଇଏ ତ କମ୍ କଥା ନୁହଁ, ଜେଜେ ଚାହିଁଲେ ଆଖିକି, ଜେଜେ ଚାହିଁଲା ତା ପାଟିକି, ଜେଜେ ଚାହିଁଲେ ତା ପେଟକୁ, ଜେଜେ ଚାହିଁଲେ ପିଙ୍ଗଣକୁ, ଆବାକ ବିସ୍ମିତ ବିହୋଳିତ ହେଇ ଚାହିଁଲେ, ପିଲା କହିଲା ଚାହୁଁଛୁ କ'ଣ ବୁଢ଼ା, ଠେଙ୍ଗା ଧ ଚାଲ ପିଟିବା, ଜେଜେ କହିଲେ ହଇରେ ମୋତେ ଭାଗବତ ବତାଉଛୁ, ରାସ୍ତାରେ ସବୁ ଯାକ ପିଇ ଦେଇକିରି ଆସି ମୋତେ କହୁଛୁ ମା ଖାଇଗଲା ବୋଲି, ପିଲା ପାଟି ଦେଖାଇଦେଲା, ଆ ମେଲେଇ ଦେଲା, ପାଟି ଭିତରେ ମାନେ କ୍ଷୀରର କୌଣସି ବାସ୍ନା ଆସୁନାହିଁ, ଗନ୍ଧ ଆସୁନାହିଁ, ଚମକି ପଡ଼ିଲେ ଜେଜେ, କହିଲେ ସତରେ ମା ଖାଇଛି, ନା ପେଟ ଦେଖ ପାଟି ଦେଖ ମୋ ଆଖି ଦେଖ ସବୁ ଦେଖ ଜେଜେ ମୁଁ ଖାଇନି ମୁଁ ଖାଇନି, ଆରେ ମୁଁ ଯଦି ଖାଇଥାନ୍ତି ଇଏ ପିଙ୍ଗଣର ଧାର ଚାରିପଟ ଯାକ ଫଙ୍ଗ ଚାରିପଟ ଯାକ କର୍ପୂର କସ୍ତୁରୀ କେଶର କୁଙ୍କୁମ ଚୁଆ ଲାଗିଛି ଦେଖ କେମିତି, ଭାଇମାନେ ମା ମାନେ ଆମେ କ'ଣ କରେ, ପ୍ରଭୁଙ୍କ ଦେହରେ ଚନ୍ଦନ ବୋଳି ଦିଏ, କର୍ପୂର ଲଗେଇ ଦିଏ, କସ୍ତୁରୀ ବୋଳି ଦିଏ, କୁଙ୍କୁମ ଲଗେଇ ଦିଏ, ଚୁଆ ଲଗେଇ ଦିଏ, ମା ଖାଇଥିଲା ମୁହଁରେ ସବୁ ଲାଗିଛି ତା ଦେହରେ, ଜଗନ୍ନାଥ ମହାପ୍ରଭୁଙ୍କୁ ଚନ୍ଦନ ଲାଗିବେଳେ କେଡ଼େ ମଧୁର ଲାଗେ, କବି ପଣ୍ଡିତ ଜୟଦେବ ଚନ୍ଦନ ଲାଗି ବେଳେ କ'ଣ କହିଲେ, କହିଲେ ଭାଇ ଚନ୍ଦନ ଲାଗି ଦର୍ଶନ ଯିଏ କରିବ ନା ଚାକି ଖୁଣ୍ଟିଆ, ଚନ୍ଦନ ଲାଗି ଗୀତ ଲେଖିଛନ୍ତି, ଚନ୍ଦନ ଲାଗି ହେଉଥିବ, କର୍ପୂର ଲାଗି ହେଉଥିବ, କସ୍ତୁରୀ ଲାଗି ହେଉଥିବ, ଦର୍ଶନ କରିବ ଯାହା ମାଗିବ ତା ପାଇବ, ଚନ୍ଦନ ଚରଚିତ ନୀଳ କଳେ ବର ପିତ ବସନ ବନମାଳି କେଳି ଚଳନ ମଣି କୁଣ୍ଡଳ ପଣ୍ଡିତ ଗଣ୍ଡ ଯୁଗ ଶୀତଶାଳୀ ହରିବି ମୁଗ୍ଧବ ଧୂନି କରେ ବିଳସତୀ ବିଳାସିନୀ କେଳି ପୁରେ ବିନ ପୟୋଧର ଭାର ଭରଣ ହରି ପରିର ଅଭ୍ୟସ ରାଗମ ଗୋପ ବଧୁରନୁ ଗାୟତି କାଞ୍ଚିତି ତୁଞ୍ଚିତ ପଞ୍ଚମ ରାଗମ କାପି କପୋଳ ତଳେ ମିଳିତା ଲପି ତୁମି କିମପି ଶ୍ରୁତି ମୂଳେ ଚାରୁଚ ଚୁମ୍ବ ନିତମ୍ବବତୀ ତୈ ତୈ ପୁଲ କୈ ରନୁକୂଳେ କେଳି କଳା କୁତୁ କେ ନ ଚକା ତିମ ମୁଁ ଯମୁନା ଜଳ କୂଳେ ମଞ୍ଜୁଳ ବଞ୍ଜୁଳ କୁଞ୍ଜଗତ ବିଚକର ଷଣ କରଣ ଦୁକୂଳେ କରତଳ ତାଳ ତରଳ ବଳୟା କଳି କଳି ତକଳ ସ୍ୱନ ବଂଶେ ରାସର ସେ ସହ ନୃତ୍ୟ ପରା ହରିଣା ଯୁବତୀ ପ୍ରଶସ ଅଂଶେ ଶ୍ରୀଷତି କାମପି ଚୁମ୍ବତୀ କାମପି ଶ୍ରୀଷତି କାମପି ଚୁମ୍ବତୀ କାମପି କାମପି ରମୟତି ରାମା ପଶ୍ୟତି ସସ୍ମିତ ଚାରୁତରା ମରା ମନୁ ଗଛତି ବାମା ଶ୍ରୀ ଜୟ ଦେବ ଭଣିତ ମିଦ ମଦଭୂତ ଶ୍ରୀ ଜୟ ଦେବ ଭଣିତ ମିଦ ମଦଭୂତ କେଶବ କେଳି ରହସ୍ୟ ବୃନ୍ଦାବନ ବିପିନ ବିତ ନ ତୁ ଶୁଭା ନିଜ ଶସ୍ୟ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ବୋଲ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ହରି ବୋଲ ହୁଳ ହୁଳି ହୁଳ ହୁଳି ରାଧେ ବୋଲି ଆନନ୍ଦ କେନ୍ଦ୍ର ଭଗବାନ କି ସଚିଦାନନ୍ଦ ଭଗବାନ କି ଜୟ ଜଗନ୍ନାଥ ସ୍ୱାମୀ କି ବଳଭଦ୍ର ଭଗବାନ କି ସୁଭଦ୍ର ମୈୟା କି ତାରିଣୀ ମୈୟା କି ଚନ୍ଦନ ଚର୍ଚିତ ନୀଳ କଳେବର ପିତ ବସନ ବନମାଳି କେଳି ଚଳନମଣି କୁଣ୍ଡଳ ମଣ୍ଡିତ ଗଣ୍ଡ ଯୁଗସ୍ମିତ ଶାଳୀ ଚନ୍ଦନର ପ୍ରଲେପ ଦିଆଯାଏ ଚନ୍ଦନରେ ଚିତ୍ରିତ କରିଯାଏ ଚନ୍ଦନମୟ ତନୁ ହେଇଯାଏ ଚନ୍ଦନ ସୁଗନ୍ଧିତ ଆମ ପ୍ରଭୁ ସୁଗନ୍ଧିତ ହୁଅନ୍ତି ଚନ୍ଦନରେ ସେବା କଲେ ଆମ ଜୀବନ ସୁଗନ୍ଧମୟ ହେବ ତେଣୁ ଚନ୍ଦନ ପ୍ରଲେପ ଦେଖିଦେଲେ ଜେଜେ ଚମକି ପଡ଼ିଲେ କହିଲେ ହାଏ ହାଏ ସତରେ କ'ଣ ମା ତାହେଲେ ଖାଇଲା ଜେଜେର ଆଖିରୁ ଲୁହ ବାହାରି ପଡ଼ିଲା କହିଲେ ଅଶୀ ବର୍ଷର ବୁଢ଼ା ବାରମ୍ବାର ପୂଜା କରୁଛି ଦିନେ ତୋର ପ୍ରତ୍ୟକ୍ଷ ଦର୍ଶନ ପାଇଲିନି ଲୋ ମା କିନ୍ତୁ ଗୋଟିଏ ଥରରେ ପିଲା ସବୁ ପାଇଗଲା ମା ଆଖିରୁ ଲୁହ ଯେତେବେଳେ ଗଡ଼ଉଛି ପିଲା କହିଲା ବୋଧେ ବୁଢ଼ା କାନ୍ଦୁଛି କ'ଣ ଖାଇବ ବୋଲି କହିଲା ଠେଙ୍ଗା ଧ ଜେଜା ତୋ ଜେଜେ ତୋର ମୋର ଯିବା ପିଟିବା